ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଜ୍ୟରେ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 73% ମତଦାନ ହୋଇଥିବା ନେଇ ଭାରତର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ଚଳିତ ମାସ 20 ତାରିଖରେ ହୋଇଥିବା 5ଟି ଲୋକସଭା ଏବଂ 35ଟି ବିଧାନସଭା ଆସନଗୁଡ଼ିକ ମଧ୍ୟରୁ ଲୋକସଭା ପାଇଁ ବରଗଡ଼ ଆସନରେ 79.78% ମତଦାନ ହାର ଥିଲା। ସେହିଭଳି ଆସିକା ଲୋକସଭା ଆସନରେ ସବୁଠୁ କମ୍ 62.67% ମତଦାନ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଧାନସଭା ଆସନଗୁଡ଼ିକ ମଧ୍ୟରୁ ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ଆସନରେ ସର୍ବାଧିକ 84.11% ମତଦାନ ହାର ଥିବାବେଳେ ଆସିକା ବିଧାନସଭା ଆସନରେ ସବୁଠୁ କମ୍ 69% ମତଦାନ ହୋଇଥିଲା। କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭାର 2ଟି ବୁଥ୍ରେ ଆସନ୍ତାକାଲି ପୁନଃ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। କଣ୍ଟାମାଳର 26 ନମ୍ଘର ବୁଥ୍ ଏବଂ 28 ନମ୍ଘର ବୁଥ୍ରେ ଆସନ୍ତାକାଲି ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନ ହେବ। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆଜିଠାରୁ ଆରମ୍ଭ ହୋଇ ଜୁନ୍ ମାସ 17 ତାରିଖ ପର୍ଯ୍ୟନ୍ତ ରହିବ। ଗ୍ରୀଷ୍ମ ଅବକାଶ ସମୟରେ ଚଳିତ ମାସ 23, 28, 30 ତାରିଖ ଏବଂ ଜୁନ୍ ମାସ 4, 6, 11 ଏବଂ 12 ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଜରୁରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ମାମଲା ତାଲିକାଭୁକ୍ତ କରାଯାଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପଞ୍ଚାୟତ ସେକ୍ରେଟାରୀରୁ ଗ୍ରାମସେବକ ପଦୋନ୍ନତି ପାଇଥିବା ଭିଏଲ୍ଡବ୍ଲ୍ୟୁଙ୍କୁ ସର୍ବନିମ୍ନ ପେନ୍ସନ୍ ଦେବା ପାଇଁ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ପୂର୍ବରୁ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ଆଧାରରେ ସରକାର ଭିଏଲ୍ଡବ୍ଲ୍ୟୁମାନଙ୍କୁ ପେନ୍ସନ୍ ଦେବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କୁ 10 ଦିନ ମଧ୍ୟରେ ସରକାର ପେନ୍ସନ୍ ଦେବା ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ରାଜ୍ୟର ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ଆସନ୍ତା 25 ତାରିଖ ଶନିବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ଭଲପୁର ଏବଂ ଦେବଗଡ଼ ଆଦି 10ଟି ଜିଲ୍ଲାର 6ଟି ଲୋକସଭା ଆସନ ଏବଂ ଏହା ଅଧୀନ 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏହି ପର୍ଯ୍ୟାୟ ମତଦାନ ନିମନ୍ତେ ଆସନ୍ତାକାଲି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେଉଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ପାଇଁ ଷ୍ଟାର୍ ପ୍ରଚାରକମାନେ ପ୍ରଚାର କରୁଛନ୍ତି। ବିଜେପି ପକ୍ଷରୁ ଅରୁଣ ଗୋଭିଲ ଆଜି କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ତେଲକୋଇ, ଭୁବନେଶ୍ୱର ଏବଂ ଢେଙ୍କାନାଳଠାରେ ନିର୍ବାଚନୀ ସଭାରେ ଭାଗ ନେବେ। ସେହିପରି ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ବିଜୁ ଜନତା ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପୁରୀଠାରେ ପ୍ରଚାର କରିବେ ବୋଲି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି। ସେହିଭଳି ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପାରାଦ୍ୱୀପ, ମୟୂରଭଞ୍ଜ ଆଦି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ରାଜ୍ୟରେ ଆଜିଠାରୁ ହାତୀ ଗଣନା ଆରମ୍ଭ ହେଉଛି। ଜଙ୍ଗଲ ବିଭାଗର ସୂଚନା ଅନୁସାରେ 51ଟି ଡିଭିଜନରୁ 46ଟି ଡିଭିଜନରେ ହାତୀ ଅଛନ୍ତି। 5ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ହାତୀଙ୍କ ଚଳପ୍ରଚଳ ନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀ ଗଣନା ପାଇଁ 46ଟି ଡିଭିଜନର ଜଙ୍ଗଲରେ 1136ଟି ମଞ୍ଚା ପ୍ରସ୍ତୁତ କରାଯାଇଛି। ଆଜିଠାରୁ 3 ଦିନ ଧରି ହାତୀ ଗଣନା ଚାଲିବ। ହାତୀ ଗଣନା ପାଇଁ ଡ୍ରୋନ୍ ବ୍ୟବହାର ହେବ। ସୂଚନାଯୋଗ୍ୟ 2017 ମସିହାରେ ରାଜ୍ୟରେ ହୋଇଥିବା ହାତୀ ଗଣନାରେ 1976 ହାତୀ ଥିବା କୁହାଯାଇଛି। ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କେତେକ ସ୍ଥାନରେ ଶୂନ୍ୟଛାୟା ଦେଖାଯିବା ଆରମ୍ଭ ହୋଇଛି। ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱରରେ ଶୂନ୍ୟଛାୟା ଦୃଶ୍ୟମାନ ହୋଇଥିଲା। କଟକରେ ଆଜି ପୂର୍ବାହ୍ନ 11:43ରେ ଶୂନ୍ୟଛାୟା ଦେଖାଯିବ ବୋଲି ଅନୁମାନ କରାଯାଇଛି। ବଲାଙ୍ଗୀରରେ ଆସନ୍ତାକାଲି ଶୂନ୍ୟଛାୟା ଦୃଶ୍ୟମାନ ହେବ ବୋଲି କୁହାଯାଇଛି। ସୂର୍ଯ୍ୟ ଦିଗ୍ବଳର ଯେତେ ନିକଟରେ ଥାଏ ଛାଇ ସେତେ ଅଧିକ ହୋଇଥାଏ ଏବଂ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଛାଇଟି ଖୁବ୍ ଛୋଟ ହୋଇଯାଏ କିନ୍ତୁ ଛାଇ ପୂରାପୂରି ଭାବେ ଉଭେଇ ଯାଏ ନାହିଁ, ହେଲେ ଶୂନ୍ୟଛାୟାରେ ଛାୟା ବିଲକୁଲ ଦେଖାଯାଏ ନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆଜିର ମଧ୍ୟାହ୍ନ ଆଞ୍ଚଳିକ ସମ୍ଭାଦ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32ରେ ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ଭାଦ ଅପରାହ୍ନ 4ଟାରେ ପ୍ରସାରଣ କରାଯିବ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ଅପରାହ୍ନ 4ଟାରେ।